ओम शांति। आज 26 जुलाई 2025 रा बाप दादा साकार मधुर महावाक्य बाबाजी सारे कहते मीठे बच्चे तुम्हें माने एही पाठ पढ़ा द्वारा निजर सुख धाम को जाऊछ भाया शांति धाम यहाँ ही तुम मानकर एम ऑब्जेक्ट अर्थात लक्ष्य अटे एक कथा केबे हेले भूलिबा उचित नुह। आजिर प्रश्न तुमे पिला माने एही समय रे ड्रामा रो केऊ दृश्य को साखी होई देखुछ बाबा उत्तरे कहुछंती एही समय रे ड्रामा रे केवल दुखर दृश्य रहीछि जदियो कहा को टिकिए सुख मिलुछि ताहा मध्ये अल्प काल पई अर्थात काकविष्ठा समान अटे नचेत केवल दुख ही दुख रही तुमे पिला मैंने एबे आलोक को आसी जाइछ जानुछ प्रति मुहूर्त बेहद सृष्टि चक्र घूरी चली गोटे दिन भी अन्य गोटे दिन सहित समान नुहे सारा दुनिया र समस्त अभिनय बदलुछि नुआ नुआ दृश्य देखा मिलुछि आजिर गीत जपिया के साथ है उनके लिए सदा ज्ञान की बरसात है। डबल ओम शांति। प्रथमे तो बाबा सर्वदा स्वधर्म रे स्थित रही थांती सेथिपई पिला मानु को मध्य कहुछंती जे निजर स्वधर्म रे स्थित हुआ एवं बाबा को मने पकाओ आउ केही एपरी कही पारिबे नाही जे निजर स्वधर्म रे स्थित होई रुह तुम मानु को बुद्धि रे निश्चय रही छी निश्चय बुद्धि विजयंती सही माने ही विजय प्राप्त करिवे केऊ कथारे विजयी हेबे बाबांकर संपत्ति उपरे स्वर्ग को जीवा एहा ही बाबांकर संपत्ति उपरे विजय प्राप्त करिबा बाकी पद अधिकारी हेबा पई पुरुषार्थ करिबा को हेबो स्वर्ग को तो निश्चित जीवो तुमे माने जानिछ जे एहा छी छी दुनिया अटे एठारे आग को बहुत दुख आसीबार अछि ड्रामार चक्र को मध्य तुमे माने जानुछ अनेक थर बाबा समस्त आत्मा मान को पावन करी मशा माछी सदृश नहीं जीवा पई आसी थांती तापरे नीचे निर्वाण धाम रे जाई निवास करी थांती तुमे माने मध्य जीवो तुम मान को तो यही खुशी रहिबा दरकार जे एठी पाठ पढ़ी आमे सुख धाम को जीवो भाया शांति धाम यहाँ ही तुमर लक्ष्य एही कथा को भूली जीवा उचित नुहे प्रतिदिन एही कथा सुनुछ एवं जानुछ जे आम को पतितरु पावन करिबा पई बाबा पाठ पढ़ाउछंती जोग बल द्वारा पावन हेबार सहज उपाय बताउछंती एहा कौनसी नुआ कथा मध्य नुह गीता रे लेखा होईछि जे भगवान राजयोग सिखाइछंती सेथिरे केवल बाबांक परिवर्ते कृष्णंकर नाम लेखे भूल करी देइछंती एपरि मध्य नुहे जे पिला मानुकु जेउ ज्ञान मिलुछि ताहा गीता व्यतीत आउ कौनसी शास्त्र रे थिबो पिला माने जानिछंती जे कौनसी भी मनुष्य मानंकर महिमा से फली नाही जेउ फली बाबांकर महिमा रहीछि बाबा जदि न आसीबे तबे सृष्टि रे चक्र ही घूरिब नाही दुखधाम सुखधाम किपरी हेब सृष्टिर चक्र तो घूरी चली बाबा को मध्य निश्चित आसीबा को ही पड़ीब बाबा मध्य समस्त को नहीं जीवाप आसी था पुणी चक्र घूरी थाए जदि बाबा न आसीबे तबे कली जुगर सत्य जुग किपरी हेब बाकी ये सब कथा कौनसी शास्त्र रे नाही राजयोग केवल गीता रे ही अछि जदि जानी जिबे भगवान आबुरु आसी छंती तेबे एकदम मिसिबा पई दौड़ीबे सन्यासी माने मध्य भगवान सहित मिलन करिबा पई चाही थांती ना घर को फेरी जिबा पई पति तपावन को मने पकाई थांती एबे तुमे माने पद्मा पद्म भाग्यशाली हेउछ सेठारे अर्थात तो स्वर्ग रे असरंती सुख थाए नुआ दुनिया रे जेउ देवी देवता धर्म थिला ताहा एबे नाही ବାବା ବ୍ରହ୍ମାଙ୍କ ଦ୍ୱାରା ଦୈବୀ ରାଜ୍ୟର ସ୍ଥାପନା କରୁଛନ୍ତି, ଏହା ତ କ୍ଲିୟର କଥା ଏବଂ ଏହା ହିଁ ତୁମର ଲକ୍ଷ୍ୟ ମଧ୍ୟ ଅଟେ। ଏଥିରେ ସଂଶୟର କୌଣସି କଥା ନାହିଁ। ଆଗକୁ ଯାଇ ସମସ୍ତେ ବୁଝିଯିବେ ଯେ ରାଜଧାନୀ ନିଶ୍ଚିତ ସ୍ଥାପନ ହେଉଛି। ଏହା ଅତି ସନାତନ ଦେବୀ ଦେବତା ଧର୍ମ ଅଟେ। ଯେତେବେଳେ ତୁମେ ସ୍ୱର୍ଗରେ ଥିଲ ସେତେବେଳେ ଏହାର ନାମ ଭାରତ ଥିଲା, ପୁଣି ଯେତେବେଳେ ତୁମେ ନର୍କକୁ ଆସୁଛ ସେତେବେଳେ ଏହାର ନାମ ହିନ୍ଦୁସ୍ଥାନ ହୋଇଯାଉଛି। ଏଠାରେ କେବଳ ଦୁଃଖ ହିଁ ଦୁଃଖ ରହିଛି। ପରେ ପୁଣି ଏହି ସୃଷ୍ଟି ବଦଳି ଯାଉଛି, ସ୍ୱର୍ଗ ସୁଖଧାମ ଅଟେ। ଏହି ଜ୍ଞାନ ତୁମ ପିଲାମାନଙ୍କ ପାଖରେ ଅଛି, ଦୁନିଆର ମନୁଷ୍ୟମାନେ ଏକଥା କିଛି ବି ଜାଣି ନାହାନ୍ତି। ବାବା ସ୍ୱୟଂ କହୁଛନ୍ତି, ଏବେ ଅନ୍ଧକାର ରାତ୍ରି ଅଟେ, ରାତ୍ରିରେ ମନୁଷ୍ୟ ଧୋକା ଖାଇଥାନ୍ତି, ତୁମେମାନେ ଆଲୋକରେ ଅଛ। ଏହି କଥାକୁ ମଧ୍ୟ ସାକ୍ଷୀ ହୋଇ ବୁଦ୍ଧିରେ ଧାରଣ କରିବାକୁ ହେବ। ସେକେଣ୍ଡ ବାଇ ସେକେଣ୍ଡ ବେହଦ ସୃଷ୍ଟିର ଚକ୍ର ଘୁରି ଚାଲିଛି। ଗୋଟିଏ ଦିନର ଦୃଶ୍ୟ ଅନ୍ୟ ଦିନ ସହିତ ମିଶି ନଥାଏ। ସାରା ଦୁନିଆରେ କାର୍ଯ୍ୟକଳାପ ପରିବର୍ତ୍ତନ ହୋଇ ଚାଲିଛି, ନୂଆ ନୂଆ ଦୃଶ୍ୟ ଦେଖିବାକୁ ମିଳୁଛି। ଏହି ସମୟରେ ସମ୍ପୂର୍ଣ୍ଣ ଦୁଃଖର ଦୃଶ୍ୟ ରହିଛି, ଯଦିଓ କିଛି ସୁଖ ରହିଛି କିନ୍ତୁ ତାହା ମଧ୍ୟ କାକବିଷ୍ଠା ସମାନ, ଅର୍ଥାତ୍ ଅଳ୍ପ କାଳର ସୁଖ। ବାକି ଦୁଃଖ ହିଁ ଦୁଃଖ ରହିଛି। ଯଦିଓ ଏହି ଜନ୍ମରେ ଦୁଃଖ ଅଛି, ପୁଣି ଅନ୍ୟ ଜନ୍ମରେ ଯଦିଓ ଏହି ଜନ୍ମରେ ସୁଖ ଅଛି, ପୁଣି ଅନ୍ୟ ଜନ୍ମରେ ଦୁଃଖ ଥିବ। ଏବେ ତୁମମାନଙ୍କ ବୁଦ୍ଧିରେ ଅଛି ଯେ ବର୍ତ୍ତମାନ ଆମେ ନିଜ ଘରକୁ ଯାଉଛୁ, ଏଥିପାଇଁ ପାବନ ହେବାର ମେହନତ କରିବାକୁ ହେବ। ଯିଏ ଶ୍ରୀ ଶ୍ରୀ ସିଏ ଶ୍ରୀଲକ୍ଷ୍ମୀ ଶ୍ରୀ ନାରାୟଣ ହେବା ପାଇଁ ଶ୍ରୀମତ ଦେଇଛନ୍ତି, ଯେପରି ବାରିଷ୍ଟର ବାରିଷ୍ଟର ହେବା ପାଇଁ ମତ ଦେବେ, ସେହିପରି ଏବେ ବାବା ମଧ୍ୟ କହୁଛନ୍ତି ଶ୍ରୀମତ ଆଧାରରେ ଏପରି ହୁଅ। ତେବେ ନିଜକୁ ପଚାରିବା ଦରକାର, ମୋ ଭିତରେ କୌଣସି ଅବଗୁଣ ନାହିଁ ତ? ଗାୟନ ମଧ୍ୟ କରୁଛନ୍ତି ଯେ ମୁଁ ନିର୍ଗୁଣ, ମୋଠାରେ କୌଣସି ଗୁଣ ନାହିଁ, ନିଜ ପ୍ରତି ଦୟା ଆସୁଛି, ତରସ ଅର୍ଥାତ୍ ଦୟା। ବାବା କହୁଛନ୍ତି, ପିଲାମାନେ ମୁଁ ତ କାହା ପ୍ରତି ଦୟା କରିନଥାଏ, ଦୟା ତ ପ୍ରତ୍ୟେକଙ୍କୁ ନିଜେ ନିଜ ଉପରେ କରିବାକୁ ହେବ। ଏହି ଡ୍ରାମା ପୂର୍ବ ନିର୍ଦ୍ଧାରିତ ଅଟେ। ନିର୍ଦ୍ଧାରିତ ରାବଣ ନିର୍ଦ୍ଦୟ ରାବଣ ତୁମକୁ ଦୁଃଖ ଦେଇଛି, ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ଅଛି। ଏଥିରେ ରାବଣର ମଧ୍ୟ କୌଣସି ଦୋଷ ନାହିଁ। ବାବା ଆସି କେବଳ ରାୟ ଦେଉଛନ୍ତି, ଏହା ହିଁ ତାଙ୍କର ଦୟା। ବାକି ଏହି ରାବଣ ରାଜ୍ୟ ତ ପୁଣି ବି ଚାଲିବ, ଡ୍ରାମା ଅନାଦି। ଏଥିରେ ନା ରାବଣର ଦୋଷ ନା ମନୁଷ୍ୟମାନଙ୍କର ଦୋଷ, ଚକ୍ରକୁ ଘୁରିବାକୁ ହିଁ ପଡ଼ିବ। ରାବଣଠାରୁ ମୁକ୍ତ କରିବା ପାଇଁ ବାବା ଉପାୟ ବତାଉଛନ୍ତି। ରାବଣ ମତରେ ତୁମେମାନେ କେତେ ପାପ ଆତ୍ମା ହୋଇଯାଇଛ, ଏହା ପୁରୁଣା ଦୁନିଆ, ପୁଣି ନିଶ୍ଚିତ ନୂଆ ଦୁନିଆ ଆସିବ, ଚକ୍ର ତ ଘୁରିବ ନା, ସତ୍ୟଯୁଗ ପୁନର୍ବାର ନିଶ୍ଚିତ ଆସିବ। ଏବେ ସଙ୍ଗମ ଯୁଗ ଚାଲିଛି, ବାସ୍ତବରେ ମହାଭାରତ ଲଢ଼େଇ ମଧ୍ୟ ବର୍ତ୍ତମାନ ସମୟର। ବିନାଶ କାଳେ ବିପରୀତ ବୁଦ୍ଧି ବିନଶ୍ୟନ୍ତି, ଆଗକୁ ଏଭଳି ହେବାକୁ ଯାଉଛି, ଆମେମାନେ ବିଜୟନ୍ତୀ ଅର୍ଥାତ୍ ସ୍ୱର୍ଗର ମାଲିକ ହେବୁ। ବାକି ସବୁ ରହିବେ ନାହିଁ, ଏ କଥା ମଧ୍ୟ ତୁମେମାନେ ଜାଣୁଛ ଯେ ପବିତ୍ର ନ ହେଲେ ଦେବତା ହେବା ଅସମ୍ଭବ। ବର୍ତ୍ତମାନ ବାବାଙ୍କଠାରୁ ଶ୍ରେଷ୍ଠ ଦେବତା ହେବା ପାଇଁ ଶ୍ରୀମତ ମିଳୁଛି, ଏଭଳି ମତ ଆଉ କେବେ ମିଳିପାରିବ ନାହିଁ। ତାଙ୍କର ଶ୍ରୀମତ ଦେବାର ପାଠ କେବଳ ସଙ୍ଗମ ଯୁଗରେ ହିଁ ରହିଛି, ଆଉ କାହାଠାରେ ତ ଏହି ଜ୍ଞାନ ହିଁ ନାହିଁ। ଭକ୍ତି ମାନେ ଭକ୍ତି, ତାକୁ ଜ୍ଞାନ କୁହାଯାଇପାରିବ ନାହିଁ। ଆତ୍ମିକ ଜ୍ଞାନ ଜ୍ଞାନର ସାଗର ହିଁ ଦେଇଥାନ୍ତି, ସେଥିପାଇଁ ତାଙ୍କର ମହିମା ହେଲା ଜ୍ଞାନର ସାଗର, ସୁଖର ସାଗର। ବାବା ପୁରୁଷାର୍ଥ କରିବାର ଉପାୟ ମଧ୍ୟ ବତାଉଛନ୍ତି। ତେବେ ଏହି ଖିଆଲ ରଖିବା ଦରକାର ଯେ ଏବେ ଯଦି ଫେଲ୍ ହେଲେ ତେବେ କଳ୍ପ କଳ୍ପାନ୍ତର ପାଇଁ ଫେଲ୍ ହେଉଥିବ, ବହୁତ ଧକ୍କା ଲାଗିଯିବ। ଯଦି ଶ୍ରୀମତ ଆଧାରରେ ନ ଚାଲିବ ତେବେ ଧକ୍କା ଲାଗିବ। ବ୍ରାହ୍ମଣମାନଙ୍କର ବୃକ୍ଷ ମଧ୍ୟ ନିଶ୍ଚିତ ବଢ଼ିବ ଏବଂ ତାହା ମଧ୍ୟ ସେତିକ ବର୍ଦ୍ଧିତ ଯେତିକି ଦେବତାମାନଙ୍କର ବୃକ୍ଷ ଥିବ। ଏବେ ତୁମକୁ ପୁରୁଷାର୍ଥ କରିବାକୁ ପଡ଼ିବ ଏବଂ ଅନ୍ୟମାନଙ୍କୁ ମଧ୍ୟ କରାଇବାକୁ ପଡ଼ିବ। କଲମୀ ଲାଗୁଥିବ ଏବଂ ବୃକ୍ଷ ମଧ୍ୟ ବଡ଼ ହୋଇଯିବ। ତୁମେମାନେ ଜାଣୁଛ ଯେ ଏବେ ଆମର କଲ୍ୟାଣ ହେବାକୁ ଯାଉଛି। ଅତୀତ ଦୁନିଆରୁ ପାବନ ଦୁନିଆକୁ ଯିବାର କଲ୍ୟାଣ ହେଉଛି। ତୁମମାନଙ୍କର ବୁଦ୍ଧିର ତାଲା ଏବେ ଖୋଲା ଅଛି। ବାବା ହେଲେ ବୁଦ୍ଧିମାନ ମାନଙ୍କର ବୁଦ୍ଧି ନା। ଏବେ ତୁମେ ଜାଣୁଛ, ପୁଣି ଆଗକୁ ଗଲେ ଦେଖିବ କାହା କାହାର ତାଲା ଖୋଲୁଛି। ଏହା ମଧ୍ୟ ଡ୍ରାମା ଚାଲିଛି। ପୁଣି ସତ୍ୟଯୁଗରୁ ପୁନରାବୃତ୍ତି ହେବ। ଯେବେଠାରୁ ଲକ୍ଷ୍ମୀନାରାୟଣ ସିଂହାସନରେ ବସିବେ ସେବେଠାରୁ ସମ୍ବନ୍ତ ଆରମ୍ଭ ହୋଇଥାଏ। ତୁମେମାନେ ମଧ୍ୟ ଲେଖୁଛ, ଏକରୁ 1250 ବର୍ଷ ପର୍ଯ୍ୟନ୍ତ ସ୍ୱର୍ଗ ଦୁନିଆ ଚାଲୁଛି। ଏହା ତ ସମ୍ପୂର୍ଣ୍ଣ ସ୍ପଷ୍ଟ ଅଟେ ନା। ଦୁନିଆରେ ସତ୍ୟନାରାୟଣ କଥା ବା ଅମର କଥାର ଗାୟନ ରହିଛି, କିନ୍ତୁ ତୁମେମାନେ ବର୍ତ୍ତମାନ ପ୍ରକୃତ ସତ୍ୟନାରାୟଣଙ୍କ କଥା ଶୁଣୁଛ, ଯାହାର ଗାୟନ ପରବର୍ତ୍ତୀ ସମୟରେ ହେଉଛି। ସମସ୍ତ ପର୍ବପର୍ବାଣୀ ଗୁଡ଼ିକ ମଧ୍ୟ ଏହି ସମୟର ସ୍ମାରକୀ ଅଟେ। ନମ୍ବର 1 ଉତ୍ସବ ହେଉଛି ଶିବ ବାବାଙ୍କର। କଳିଯୁଗ ପରେ ଦୁନିଆକୁ ପରିବର୍ତ୍ତନ କରିବା ପାଇଁ ବାବାଙ୍କୁ ନିଶ୍ଚିତ ଆସିବାକୁ ପଡ଼ିବ। ଚିତ୍ରଗୁଡ଼ିକୁ ଯଦି ଭଲ ଭାବରେ ଦେଖିବ ସେଥିରେ ସମ୍ପୂର୍ଣ୍ଣ ହିସାବ ରହିଛି। ତୁମମାନଙ୍କର କେତେ ଖାତିରି ରହିଛି, ଯେତିକ କଳ୍ପ ପୂର୍ବରୁ ପୁରୁଷାର୍ଥ କରିଥିବେ ସେତିକି ନିଶ୍ଚିତ କରିବେ ଏବଂ ସାକ୍ଷୀ ହୋଇ ଅନ୍ୟମାନଙ୍କର ମଧ୍ୟ ଦେଖି ସେମାନେ ନିଜେ ନିଜର ପୁରୁଷାର୍ଥକୁ ମଧ୍ୟ ଜାଣିଥାନ୍ତି। ତୁମେମାନେ ମଧ୍ୟ ଜାଣିଛ, ବିଦ୍ୟାର୍ଥୀମାନେ କ'ଣ ନିଜେ ନିଜର ପାଠପଢ଼ାକୁ ଜାଣିନଥିବେ। ମନ ନିଶ୍ଚିତ ଖାଇବ ଯେ ମୁଁ ଏହି ବିଷୟରେ ବହୁତ ପୂର୍ବରୁ ଅଛି। କେହି 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 ଫେଲ୍ ମଧ୍ୟ ହୋଇଯାଇଥାନ୍ତି। ଯେଉଁ ପିଲା ପାଠପଢ଼ାରେ ଦୁର୍ବଳ ହୋଇଥିବେ ପରୀକ୍ଷା ସମୟରେ ସେମାନଙ୍କର ହୃଦୟରେ ପ୍ରକମ୍ପନ ସୃଷ୍ଟି ହୋଇଥାଏ। ତୁମେ ପିଲାମାନେ ମଧ୍ୟ ସାକ୍ଷାତକାର କରିବ, ପରନ୍ତୁ ଫେଲ୍ ହୋଇଗଲେ କ'ଣ କରିପାରିବ? ସ୍କୁଲରେ ଫେଲ୍ ହେଲେ ପରିବାର ବର୍ଗ ମଧ୍ୟ ଅସନ୍ତୁଷ୍ଟ, ତ ଟିଚର ମଧ୍ୟ ଅସନ୍ତୁଷ୍ଟ ହୋଇଥାନ୍ତି। କହିବେ ଆମ ସ୍କୁଲରୁ କମ୍ ପାସ୍ ହୋଇଛନ୍ତି, ତେବେ ବୁଝିବାକୁ ହୁଏ ଯେ ଟିଚର ଏତେ ଭଲ ନୁହନ୍ତି, ତେଣୁ କମ୍ ପାସ୍ ହୋଇଛନ୍ତି। ବାବା ମଧ୍ୟ ଜାଣିଛନ୍ତି ଯେ ସେବା କେନ୍ଦ୍ରର କେଉଁ କେଉଁମାନେ ଭଲ ଟିଚର ଅଛନ୍ତି, କିପରି ପାଠ ପଢ଼ାଉଛନ୍ତି, କେଉଁ କେଉଁମାନେ ଭଲ ଭାବରେ ପାଠ ପଢ଼ାଇ ବାବାଙ୍କ ପାଖକୁ ନେଇ ଆସୁଛନ୍ତି, ସବୁ ଜଣାପଡ଼ିଯାଏ। ବାବା କହୁଛନ୍ତି, ବାଦଲମାନଙ୍କୁ ମୋ ସମ୍ମୁଖକୁ ଆଣ, ଯଦି ଛୋଟ ପିଲାମାନଙ୍କୁ ସାଥିରେ ଆଣିବ ତେବେ ତାଙ୍କ ପାଖରେ ମୋହ ରହିବ, ତେଣୁ ଏକୁଟିଆ ଆସିବା ଦରକାର, ତେ ବୁଦ୍ଧି ଭଲ ଭାବରେ ଲାଗି ରହିବ। ପିଲାମାନଙ୍କୁ ସେଠାରେ ବି ଦେଖୁଛ, ବାବା କହୁଛନ୍ତି ଯେ ଏହି ପୁରୁଣା ଦୁନିଆ ତ କବରସ୍ଥାନ ହୋଇଯିବ, ନୂଆ ଘର ତିଆରି କରିଲେ ବୁଦ୍ଧିରେ ରହିଥାଏ ଯେ ଆମର ନୂଆ ଘର ତିଆରି ହେଉଛି। ଭନ୍ଦା ଆଦି ତ କରିଥାନ୍ତି, କିନ୍ତୁ ବୁଦ୍ଧି ନୂଆ ଘର ପ୍ରତି ରହିଥାଏ। କେହି ନିରବରେ ତ ବସିଯାଆନ୍ତି ନାହିଁ, ତାହା ତ ହଦର କଥା, ଏହା ହେଲା ବେହଦର କଥା। ପ୍ରତ୍ୟେକ କାର୍ଯ୍ୟ କରି ମଧ୍ୟ ସ୍ମୃତିରେ ରହୁଛେ। ଏବେ ମୁଁ ଘରକୁ ଯାଇ ପୁଣି ନିଜର ରାଜଧାନୀକୁ ଯିବି, ତେ ବାପାର ଖୁସି ରହିବ। ବାବା କହୁଛନ୍ତି ପିଲାମାନେ ନିଜର ସନ୍ତାନମାନଙ୍କୁ ମଧ୍ୟ ସମ୍ଭାଳିବାକୁ ପଡ଼ିବ, ପରନ୍ତୁ ବୁଦ୍ଧି ସେଠାରେ ଲାଗିରହୁ। ଯଦି ବାପାଙ୍କୁ ସ୍ମରଣ ନ କରିବ ତେବେ ପବିତ୍ର ମଧ୍ୟ ହୋଇପାରିବ ନାହିଁ। ଯୋଗ ଦ୍ୱାରା ପବିତ୍ର ଏବଂ ଜ୍ଞାନ ଦ୍ୱାରା ରୋଜଗାର ହୋଇଥାଏ। ଏଠାରେ ତ ସମସ୍ତେ ପତିତ, ଦୁଇଟି କୂଳ ରହିଛି। ବାବାଙ୍କୁ ନାବିକ ମଧ୍ୟ କହିଥାନ୍ତି, ପରନ୍ତୁ ଏହାର ଅର୍ଥ କେହି ବି ଜାଣି ନାହାନ୍ତି। ତୁମେମାନେ ଜାଣିଛ ଯେ ବାବା ଆମମାନଙ୍କୁ ଏ କୂଳରୁ ସେ କୂଳକୁ ନେଇଯାଉଛନ୍ତି। ଆତ୍ମା ଜାଣିଛି ଯେ ଆମେ ଏବେ ବାବାଙ୍କୁ ସ୍ମରଣ କରି ବହୁତ ନିକଟତର ହେଉଛୁ। ନାବିକ ନାମ ମଧ୍ୟ ଅର୍ଥ ସହିତ ରଖାଯାଇଛି ନା। ମହିମା କରିଥାନ୍ତି, ନୌକା ମୋର ପାରି କରିଦିଅ। ସତ୍ୟଯୁଗରେ କ'ଣ ଏପରି କରିବେ କି? ସମସ୍ତେ ଏହି କଳିଯୁଗରେ ହିଁ ଡାକୁଛନ୍ତି। ତୁମେମାନେ ଜାଣିଛ ଯେ ଯେଉଁମାନେ କିଛି ବୁଝି ନାହାନ୍ତି ସେମାନଙ୍କୁ ତ ଏଠାକୁ ଆଣିବାର ନାହିଁ। ବାବା ସମ୍ପୂର୍ଣ୍ଣ ମନା କରୁଛନ୍ତି। ଯଦି ବାବାଙ୍କ ଉପରେ ନିଶ୍ଚୟ ନାହିଁ ତେବେ କଦାପି ବାବାଙ୍କ ନିକଟକୁ ଆଣିବା ଉଚିତ ନୁହେଁ। ସେମାନେ କିଛି ବି ବୁଝିପାରିବେ ନାହିଁ। ପ୍ରଥମେ ତ ସାତ ଦିନର କାର୍ଯ୍ୟ କରାଓ। କାହା କାହାକୁ ତ ଦୁଇ ଦିନରେ ମଧ୍ୟ ତୀର ଲାଗିଯାଏ। ଯଦି ଭଲ ଲାଗିବ ତେବେ ଆଉ କ'ଣ ଛାଡ଼ିବେ କି? ସେମାନେ କହିବେ ମୁଁ ଆହୁରି ମଧ୍ୟ ସାତ ଦିନ ଶିଖିବି। ଏଥିରୁ ବୁଝି ହୋଇଯାଏ ଯେ ଇଏ ଏହି କୂଳର ଅଟେ। ଯାହାର ତୀକ୍ଷ୍ଣ ବୁଦ୍ଧି ହୋଇଥିବ ସେମାନେ କୌଣସି କଥାରେ ଚିନ୍ତା କରିବେ ନାହିଁ। ଆଚ୍ଛା, ଗୋଟିଏ ଚାକିରି ଚାଲିଯିବ, ନଚେତ ଆଉ ଏକ ମିଳିଯିବ। ସେଥିପାଇଁ ଯେଉଁ ପିଲାମାନେ ହୃଦୟବାନ ହୋଇଥାନ୍ତି ସେମାନଙ୍କର ଚାକିରି ଆଦି ଚାଲିଯାଏ ନାହିଁ। ସେମାନେ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୁଅନ୍ତି। ଝିଅମାନେ କହନ୍ତି ଆମ ପତିଙ୍କ ବୁଦ୍ଧିକୁ ପରିବର୍ତ୍ତନ କରିଦିଅ। ବାବା କହୁଛନ୍ତି ମୋତେ ସେ କଥା କୁହ ନାହିଁ। ତୁମେମାନେ ନିଜେ ଜଗଯୁକ୍ତ ହୋଇ ଯାହାର ଅର୍ଥ ମଧ୍ୟ ବାବା ବୁଝାଉଛନ୍ତି, ବିଷ୍ଣୁଙ୍କ ନାଭିରୁ ବ୍ରହ୍ମା ବାହାରିଛନ୍ତି ବୋଲି ଦେଖାଇଛନ୍ତି। ତ୍ରିମୂର୍ତ୍ତିର ଚିତ୍ର ମଧ୍ୟ ଅଛି, ପୁଣି ବିଷ୍ଣୁଙ୍କ ନାଭିରୁ ବ୍ରହ୍ମା ଦେଖାଉଛନ୍ତି। ଏହା ପୁଣି କ'ଣ ବାବା ବସି ବୁଝାଉଛନ୍ତି? ଏହା ଠିକ ନା ଭୁଲ? ମନ ମୁଗ୍ଧକର ଚିତ୍ର ମଧ୍ୟ ବହୁତ ତିଆରି କରିଛନ୍ତି ନା। କେଉଁ କେଉଁ ଶାସ୍ତ୍ରରେ ଚକ୍ର ବି ଦେଖାଇଛନ୍ତି, କିନ୍ତୁ କିଏ କେତେ ଲେଖିଛନ୍ତି ଅନେକ ମତ ରହିଛି ନା। ଶାସ୍ତ୍ରରେ ହଦ୍ର କଥା ଲେଖିଦେଇଛନ୍ତି, ବାବା ବେହଦ୍ର କଥା ବୁଝାଉଛନ୍ତି। ବର୍ତ୍ତମାନ ସମଗ୍ର ବିଶ୍ୱରେ ରାବଣର ରାଜ୍ୟ ଚାଲିଛି। ବର୍ତ୍ତମାନ ତୁମମାନଙ୍କ ବୁଦ୍ଧିରେ ଜ୍ଞାନ ରହିଛି, ଆମେ କିପରି ପତିତ ହୋଇଛୁ, ପୁଣି ପାବନ କିପରି ହେବୁ, ପରେ ପୁଣି ଅନ୍ୟ ଧର୍ମ ସବୁ ଆସିଥାଏ। ବର୍ତ୍ତମାନ ଅନେକ ଭେରାଇଟି ଧର୍ମ ରହିଛି, ଗୋଟିଏ ଚେହେରା ସହିତ ମିଶି ନଥାଏ। ଏକାଭଳି ଚେହେରାର ଦୁଇଜଣ ବ୍ୟକ୍ତି ହୋଇପାରିବେ ନାହିଁ। ଏହା ପୂର୍ବ ନିର୍ମିତ ଖେଳ ଯାହାକି ପୁନରାବୃତ୍ତି ହେଉଛି, ବାବା ପିଲାମାନଙ୍କୁ ବସି ବୁଝାଉଛନ୍ତି। ସମୟ କମି କମି ଯାଉଛି, ତେଣୁ ନିଜକୁ ନିରୀକ୍ଷଣ କରି ମୁଁ କେତେ ଖୁସିରେ ରହୁଛି। ତେଣୁ ନିଜକୁ ନିରୀକ୍ଷଣ କର, ମୋତେ କୌଣସି ବିକ୍ରମ କରିବାର ନାହିଁ, ମାୟାର ତୋଫାନ ତ ଆସିବ। ବାବା ବୁଝାଉଛନ୍ତି ଯେ ପିଲାମାନେ ଅନ୍ତର୍ମୁଖୀ ହୋଇ ନିଜର ଚାର୍ଟକୁ ଦେଖ, ତେବେ ଯେଉଁ ଭୁଲ ହେବ ତାହାର ପଶ୍ଚାତ୍ତାପ କରିପାରିବ। ଏହା ଯେପରି ଯୋଗ ବଳ ଦ୍ୱାରା ନିଜକୁ କ୍ଷମା କରୁଛ, ବାବା କୌଣସି କ୍ଷମା କରିନଥାନ୍ତି। ଡ୍ରାମାନୁସାରେ କ୍ଷମା ଅକ୍ଷର ହିଁ ନାହିଁ, ତୁମକୁ ନିଜକୁ ପରିଶ୍ରମ କରିବାକୁ ହେବ। ପାପର ଦଣ୍ଡ ମନୁଷ୍ୟ ନିଜେ ହିଁ ଭୋଗିଥାନ୍ତି, କ୍ଷମାର କଥା କିଛି ନାହିଁ। ବାବା କହୁଛନ୍ତି ଯେ ପ୍ରତ୍ୟେକ କ୍ଷେତ୍ରରେ ପରିଶ୍ରମ କର। ବାବା ଏହାର ଉପାୟ ବତାଉଛନ୍ତି। ତୁମେମାନେ ବାବାଙ୍କୁ ଡାକୁଛ, ପୁରୁଣା ରାବଣର ଦେଶକୁ ଆସ, ଆସି ଆମ ପତିତମାନଙ୍କୁ ପବିତ୍ର କର। କିନ୍ତୁ ମନୁଷ୍ୟ କିଛି ବି ବୁଝୁନାହାନ୍ତି। ସେମାନେ ହେଲେ ଆସୁରୀ ସମ୍ପ୍ରଦାୟ, ତୁମେ ହେଲ ବ୍ରାହ୍ମଣ ସମ୍ପ୍ରଦାୟ, ଯେଉଁମାନେ କି ଦୈବୀ ସମ୍ପ୍ରଦାୟର ହେବାକୁ ଯାଉଛ। ପିଲାମାନେ ପୁରୁଷାର୍ଥ ମଧ୍ୟ କ୍ରମାନୁସାରେ କରିଥାନ୍ତି, ପୁଣି କହିଥାନ୍ତି ଏହାର ଭାଗ୍ୟରେ ଏତିକ ହିଁ ଅଛି, ନିଜର ସମୟ ନଷ୍ଟ କରିଥାନ୍ତି। ସେମାନେ ଜନ୍ମ ଜନ୍ମାନ୍ତର କଳ୍ପ କଳ୍ପାନ୍ତର ଉଚ୍ଚପଦ ପାଇପାରିବେ ନାହିଁ, ତେବେ ନିଜକୁ କ୍ଷତିରେ ପକାଇବା ଅନୁଚିତ। ପୁଣି କ୍ଷତି ହୋଇଯାଉଛି, କାରଣ ରାଜ୍ୟରେ କେତେ କ୍ଷତି ହୋଇଥାଏ। ଆଚ୍ଛା, ମିଠେ ମିଠେ ଶିକିଲଥ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ସୁପ୍ରଭାତ ସୁପ୍ରଭାତ ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାରାଂଶ ଧାରଣା ନମ୍ବର 1। ଅନ୍ତର୍ମୁଖୀ ହୋଇ ନିଜକୁ ନିରୀକ୍ଷଣ କରିବାକୁ ହେବ। ଯାହା ବି ଭୁଲ ହେଉଛି ସେଥିପାଇଁ ଅନ୍ତରର ସହିତ ପଶ୍ଚାତ୍ତାପ କରି ଯୋଗ ବଳ ଦ୍ୱାରା ନିଜକୁ କ୍ଷମା କରିବାକୁ ପଡ଼ିବ। ନିଜ ପାଇଁ ନିଜକୁ ହିଁ ପରିଶ୍ରମ କରିବାକୁ ହେବ। ଧାରଣା ନମ୍ବର 2। ବାବାଙ୍କଠାରୁ ଯେଉଁ ସବୁ ଉପଦେଶ ମିଳୁଛି ସେଗୁଡ଼ିକୁ ସମ୍ପୂର୍ଣ୍ଣ ରୂପରେ ଜୀବନରେ ଧାରଣ କରି ନିଜ ଉପରେ ନିଜକୁ ଦୟା କରିବାକୁ ହେବ। ସାକ୍ଷୀ ହୋଇ ନିଜର ଏବଂ ଅନ୍ୟମାନଙ୍କର ପୁରୁଷାର୍ଥକୁ ଦେଖିବାକୁ ହେବ। କେବେ ବି ନିଜର କ୍ଷତି କରିବାର ନାହିଁ। ଆଜିର ବରଦାନ ବିଶ୍ୱ କଲ୍ୟାଣର ଭାବନା ଦ୍ୱାରା ପ୍ରତ୍ୟେକ ଆତ୍ମାଙ୍କୁ ସୁରକ୍ଷିତ ରଖିବାର ଯୋଜନା କରୁଥିବା ସଚ୍ଚା ଦୟାଳୁ ହୁଅ। ବର୍ତ୍ତମାନ ସମୟରେ ଅନେକ ଆତ୍ମା ନିଜେ ହିଁ ନିଜର ଅକଲ୍ୟାଣର ନିମିତ୍ତ ହେଉଛନ୍ତି। ସେମାନଙ୍କ ପାଇଁ ଦୟାଳୁ ହୋଇ କୌଣସି ନା କୌଣସି ସୁରକ୍ଷାର ଯୋଜନା କର। କୌଣସି ବି ଆତ୍ମାର ପାଠକୁ ଦେଖି ନିଜେ ହଲଚଲ ହୁଅ ନାହିଁ, କିନ୍ତୁ ସେମାନଙ୍କୁ ସୁରକ୍ଷା ଦେବାର ଉପାୟ ଚିନ୍ତା କର। ଏମିତି ଭାବ ନାହିଁ ଯେ ଏହିଭଳି ତ ହୋଇଚାଲିଛି, ବୃକ୍ଷର ପତ୍ର ତ ଝଡ଼ିବ ନିଶ୍ଚିତ ନା। ସେମାନଙ୍କ ପାଇଁ ଆସୁଥିବା ବିଘ୍ନକୁ ସମାପ୍ତ କର। ବିଶ୍ୱ କଲ୍ୟାଣକାରୀ ବା ବିଘ୍ନ ବିନାଶକର ଯେଉଁ ଉପାଧି ପାଇଛ ସେହି ଅନୁସାରେ ସଂକଳ୍ପ ୱା ବାଣୀ ଏବଂ କର୍ମରେ ଦୟାଳୁ ହୋଇ ବାତାବରଣକୁ ପରିବର୍ତ୍ତନ କରିବାର ସହଯୋଗୀ ହୁଅ। ଆଜିର ସ୍ଲୋଗାନ, କର୍ମଯୋଗୀ ସେହିମାନେ ହୋଇପାରିବେ ଯେଉଁମାନେ ନିଜର ବୁଦ୍ଧି ଉପରେ ଧ୍ୟାନ ଦେବାର ଜଗୁଆଳି ରଖିଥାନ୍ତି। ଅବ୍ୟକ୍ତ ଇଶାରେ ସଂକଳ୍ପ ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ। ଆଜିର ଇଶାରା ଅନ୍ତିମ ସମୟରେ ଫାଇନାଲ ପରୀକ୍ଷାର ପ୍ରଶ୍ନ ଆସିବ, ତାହା ହେଲା ଗୋଟିଏ ସେକେଣ୍ଡରେ ଫୁଲଷ୍ଟପ୍, ଏହିଥିରେ ହିଁ ନମ୍ବର ମିଳିବ। ଯଦି ଗୋଟିଏ ସେକେଣ୍ଡରୁ ଅଧିକ ସମୟ ଲାଗିଗଲା ତେବେ ଫେଲ୍ ହୋଇଯିବ। କେବଳ ବାବା ଏବଂ ମୁଁ, କୌଣସି ତୃତୀୟ କଥା ବୁଦ୍ଧିକୁ ଆସୁନଥିବ। ଏମିତି ନୁହେଁ ଯେ ଏ କଥା ଟିକିଏ କରିଦେବି, ଏହାକୁ ଟିକିଏ ଦେଖିନେବି, ଏ କାମ ହେଲା କି ନ ହେଲା, ଏହା କାହିଁକି ହେଲା, କିପରି ହେଲା। ଯଦି ଏଭଳି କୌଣସି ସଂକଳ୍ପ ଆସିଲା ତେବେ ଅନ୍ତିମ ପରୀକ୍ଷାରେ ପାସ୍ ହୋଇପାରିବ ନାହିଁ। ଓମ୍ ଶାନ୍ତି।